ତେଣୁ ଇଏ ହେଉଛି ରସପଞ୍ଚ ଅଧ୍ୟାୟର ପଞ୍ଚମ ଅଧ୍ୟାୟ ଅନ୍ତିମ ଅଧ୍ୟାୟ, ଯାହାକୁ କୃଷ୍ଣଦାସ କବିରାଜ ସ୍ୱାମୀ କହିଛନ୍ତି, ଜୟ ଜୟ ଜଳରସ ସର୍ବରସ ସାର ପରକୀୟା ଭାବେ ଯାହା ବ୍ୟତୀତ ପ୍ରଚାର। ଭଗବାନ ହେଉଛନ୍ତି ସବୁ ରସର ଆଧାର, ରସ ବହି ସହ ବେଦାନ୍ତ ସୂତ୍ରରେ ସତଟି ସୂତ୍ର ଅଛନ୍ତି, ସବୁ ରସର ମୂଳ ହେଉଛନ୍ତି ସିଏ ରସ ବହି ସହ। ସମୁଦାୟ ବାରଟି ରସ ରହିଛନ୍ତି, ଏ ରସ ଭିତରେ ସବୁଠୁ ଶ୍ରେଷ୍ଠ ରସ ହେଉଛି ଏଇ ଯେଉଁ ରାସ ଲୀଳା ଯେଉଁ ହେଇଛି ପରକୀୟା ଭାବେ ଯାହା ପ୍ରଭୃତି ପ୍ରଚାର। ତେଣୁ ଏଇଟାକୁ ବୁଝିବା ପାଇଁ ହେଲେ ଜଣେ ଏ ଭୌତିକ କାମ ରୋଗରୁ ଯଦି ଯେଉଁମାନେ ଦୂର ହେବେ, ଯେଉଁମାନଙ୍କ କାମ ରୋଗ ନାହିଁ ସେମାନେ ଏଇଟା ବୁଝିପାରିବେ, ନହେଲେ ସାଧାରଣ ଭୌତିକ କାମ ଭଳି ଏଇଟା ଲାଗିବ। କିନ୍ତୁ ପ୍ରକୃତରେ ଇଏ ହେଉଛି ଭୌତିକ ବସ୍ତୁ, ଏଠି ଜନ୍ମ କର୍ମ ଚମ ଦିବ୍ୟମ, ଭଗବାନଙ୍କର ସବୁ ହେଉଛି ଦିବ୍ୟ। ତେଣୁ ଆମେ ସେଇ ସ୍ତରକୁ ନଗଲେ ଆମେ ବୁଝିପାରିବା ନାହିଁ। କିନ୍ତୁ ଯେହେତୁ ଆମର କଥା ଚାଲିଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ଆରମ୍ଭ କରି ଆମେ କଥା ଚାଲିଛନ୍ତି, ଆଜି ଆମେ ପହଞ୍ଚିଗଲେ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ପହଞ୍ଚିଗଲେ, ଆମର ରହିଛି ଆମର ଯେଉଁ ରହିଛି କଳ୍ପନା ବା ରହିଛି ଏମ୍ ରହିଛି ବା ଆମର ରହିଛି କେମିତି ଏଇଟାକୁ ସମ୍ପୂର୍ଣ୍ଣ କରିବା, ସମ୍ପୂର୍ଣ୍ଣ ଭାଗବତ ପାଠ କରାଯିବ। ତେଣୁ ଆମେ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ଆଜି ପହଞ୍ଚିଗଲେ, ତେଣୁ ଯାହା ହେଉ ସବୁଠାରୁ ଶ୍ରେଷ୍ଠ ରସ ବିଷୟ ଶ୍ରବଣ କରିବା ପାଇଁ ଆମକୁ ସବୁ ସୁଯୋଗ ମିଳିଲା, ଯଦି ଆମର ଯୋଗ୍ୟତା ନାହିଁ, କିନ୍ତୁ ଭଗବାନଙ୍କର ଗୁରୁଦେବଙ୍କ ପାଦ ପଦ୍ମରେ ପ୍ରାର୍ଥନା କରିବା, ତାଙ୍କ କୃପାରୁ ଆମେ କିଛି ବୁଝିପାରିବା। ତେଣୁ ଏଇ ଶ୍ଳୋକରେ ଏଇ ଯେଉଁ ଅଧ୍ୟାୟରେ ତେତିଶ ଅଧ୍ୟାୟରେ ସମୁଦାୟ 39 ଶ୍ଳୋକ ରହିଛନ୍ତି। 32 ଅଧ୍ୟାୟରେ ଆମେ କଲେ ଗତକାଲି ଆଲୋଚନା କରୁଥିଲେ, ଅନ୍ତିମ ଶ୍ଳୋକ ଆମେ ପାଠ କଲେ, ସେଇଟା 22 ନମ୍ବର ଶ୍ଳୋକ, ଏଥିରେ 39 ଶ୍ଳୋକ ରହିଛନ୍ତି, 1-25। ଏଇ 25 ଶ୍ଳୋକରେ ଏ ରାସ ନୃତ୍ୟ ପୁଣି ଆରମ୍ଭ କରାଯାଇଛି, ଏ ଦ୍ୱିତୀୟ ବାର ରାସ ନୃତ୍ୟ ହେଇଛି। ପ୍ରଥମ ବାର ଯେଉଁ ରାସ ନୃତ୍ୟ ହେଇଥିଲା ଦଶମ ସ୍କନ୍ଧ 29 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ତେଣୁ ସେଥିରେ ଗୋପୀମାନଙ୍କର ଏବଂ ରାଧାରାଣୀଙ୍କର ମାନ ଏବଂ ମଦ ଉଦ୍ରେକ ହେଲା, ଯେଉଁଥିପାଇଁ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। ତାପରେ ଗୋପୀମାନେ ଏବଂ ରାଧାରାଣୀ ଏମାନେ ସବୁ ତାଙ୍କର ଅନ୍ୱେଷଣ କରି ଏବଂ ଅନ୍ତିମରେ ଗୋପୀ ଗୀତ ଗାନ କଲା ପରେ ଭଗବାନ 32 ଅଧ୍ୟାୟରେ ଆବିର୍ଭାବ ହୋଇଯାଇଥିଲେ ତାଙ୍କ ପାଖରେ। ଆମେ ଗତ କାଲି ପର୍ଯ୍ୟନ୍ତ 32 ଅଧ୍ୟାୟର କଥା ଶ୍ରବଣ କଲେ, ତେଣୁ 33 ଅଧ୍ୟାୟରେ ବର୍ତ୍ତମାନ ପୁଣି ଥରେ ରାସ ନୃତ୍ୟ ଆରମ୍ଭ ହେବ। ତେଣୁ ରାସ ନୃତ୍ୟ ଦେଖିବା ପାଇଁ କୁହାଯାଏ ଲକ୍ଷ୍ମୀ ଦେବୀ ତା ଭିତରେ ପ୍ରବେଶ କରିପାରିଲେ ନାହିଁ, ଦଶମ ସ୍କନ୍ଧ 16 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଲକ୍ଷ୍ମୀଦେବୀ ଚାହୁଁଥିଲେ ଭଗବାନଙ୍କ ପତ୍ନୀ ସେ ଚାହୁଁଥିଲେ ସେ ରାସ ଲୀଳାରେ ଭାଗ ନେବା ପାଇଁ, କିନ୍ତୁ ହେଇପାରିଲା ନାହିଁ। ଦଶମ ସ୍କନ୍ଧ 16 ଅଧ୍ୟାୟରେ ନାଗପତ୍ନୀମାନେ ସେ ଶ୍ଳୋକଟି କହିଛନ୍ତି, କଶ୍ୟାନୁଭାବସ୍ୟ ନ ଦେବ ବିଦ୍ମୟେ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର ଯଦ୍ଭାଂ ଛୟା ଶ୍ରୀ ଲଳନା ଚର ତପ ବିହାୟ କାମାନ ସୁଚିରଂ ଧୃତବ୍ରତା। ଏ ପର୍ଯ୍ୟନ୍ତ ଲକ୍ଷ୍ମୀଦେବୀ ବେଲବନରେ ତପସ୍ୟା କରୁଛନ୍ତି ସେ ରାସଲୀଳାରେ ଭାଗ ନେବା ପାଇଁ, କିନ୍ତୁ ହେଇପାରୁନାହିଁ। ତେଣୁ ଏ ରାସଲୀଳାର ମହାତ୍ମା ହେଇଥିଲେ ଆମେ ଜାଣିବା। ତେଣୁ ଯାହା ହେଉ ଦ୍ୱିତୀୟ ତର ପାଇଁ ରାସଲୀଳା ଆରମ୍ଭ ହୋଇଛି, ରାସଲୀଳା କରାଯାଇଛି ଏବଂ ଏ ରାସଲୀଳା ଚାଲିଥିଲା ବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ କାହିଁକି ଭଗବାନ ଏଭଳି କଲେ, ତେଣୁ ଏ ଆଉ ବିଶେଷ ବର୍ଣ୍ଣନା କରାଗଲା ନାହିଁ, ଏ 5 ଅଧ୍ୟାୟରେ ଶେଷ କରାଯାଇଛି। ଆମର ସେ ଆମର ଗୁରୁଦେବ ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି, ଏମିତିକି ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କ କଥା କହୁଥିଲେ ରାସଲୀଳା କଥା, ସେଠି 60,000 ମନୁଷ୍ୟମାନେ ଥିଲେ, ସେଠି ମଧ୍ୟ ଏତେ ଉନ୍ନତ ଭକ୍ତ ନଥିଲେ ଯାହାଙ୍କ ପାଖରେ କି ଏସବୁ ଆହାର ବହୁତ ସୂକ୍ଷ୍ମ ତତ୍ତ୍ୱକୁ ସବୁ ପ୍ରକାଶ କରାଯିବ, ତେଣୁ ବେଶୀ ଆଲୋଚନା କରାଗଲା ନାହିଁ। ପାଞ୍ଚଟି ଅଧ୍ୟାୟରେ ରାସଲୀଳାଟାକୁ ସମ୍ପୂର୍ଣ୍ଣ କରାଗଲା। ତେଣୁ ଇଏ ଶରତ ପୂର୍ଣ୍ଣିମା ରାତ୍ରିର କଥା। 29 ଅଧ୍ୟାୟ ଶ୍ଳୋକ 1 ଆରମ୍ଭ ହେଇଛି, ଭଗବାନ ଅପିତା ରାତ୍ରି। ଭଗବାନ ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନ ସିଏ। ତାଙ୍କର ଲୀଳାକୁ ବୁଝିବା ପାଇଁ ସେଇଭଳି ଭାବରେ ଯୋଗ୍ୟତା ଦରକାର। ଯେଉଁମାନେ ଜାଣିଯିବେ ଭଗବାନଙ୍କ ଲୀଳାକୁ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟତୀତ ତତ୍ତ୍ୱତା ଦେହଙ୍କୁ ପୁନର୍ଜନ୍ମ ନେଇଛି ମହାବିଶ୍ୱର ଜୁଣ। ଭଗବାନଙ୍କ ଲୀଳାକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ତାହେଲେ ତାଙ୍କର ଜୀବନ ସିଦ୍ଧିପ୍ରାପ୍ତ ହୋଇଯିବେ, ସେମାନେ ଆଉ ଭୌତିକ ଜଗତକୁ ଆସିବେ ନାହିଁ। ତେଣୁ ଆମକୁ ଏଇଭଳି ଭାବରେ କହିକିରି ଏଇ ଲୀଳାଟିକୁ ବର୍ଣ୍ଣନା କରିବା, ଏ ଲୀଳାକୁ ବର୍ଣ୍ଣନା କରିବା ପାଇଁ ଆମକୁ ଯୋଗ୍ୟତା ନାହିଁ, କିନ୍ତୁ ଯାହା ହେଉ ଏଇ ପ୍ରସଙ୍ଗରେ ଚାଲିଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉ, ହଁ, 25 ଶ୍ଳୋକରେ ଭଗବାନଙ୍କ ରାସ ନୃତ୍ୟ ବର୍ଣ୍ଣନା କରାଯାଇଛି। 300 କୋଟି ଗୋପୀ ଭଗବାନ ଯୋଉ ବିସ୍ତାର କରିଛନ୍ତି 300 କୋଟି ରୂପରେ, ଏଇଭଳି ଆମେ ବୁଝିପାରିବା ନାହିଁ ସବୁ କଥା ସୂକ୍ଷ୍ମ ତତ୍ତ୍ୱ। 26-39 ଏଥିରେ କେତେ ହେଲା, 14 ଶ୍ଳୋକରେ ଭଗବାନ ଏଇ ଯେଉଁ ଲୀଳାକୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବେ କାହିଁକି ଭଗବାନ ଏସବୁ ଲୀଳା କଲେ। ଏଇ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଯେଉଁ କହିବେ, ଏ ପ୍ରଶ୍ନର ଉତ୍ତର ସହିତ ଏ ଭାଗବତ ଯେଉଁ ଶ୍ରବଣ କରିବେ, ଲୀଳାକୁ ଶ୍ରବଣ କରିବେ, ତା'ର ଫଳ ମଧ୍ୟ ପ୍ରାପ୍ତ ହୋଇଯିବେ। ଯେଉଁମାନେ ଶ୍ରବଣ କରିବେ କ'ଣ ତାଙ୍କର ଫଳ ହେବ ସେଇଟା ମଧ୍ୟ କୁହାଯିବ, ଫଳସ୍ତୁତି। ତେଣୁ ଏଇଭଳି ଭାବରେ ପ୍ରଥମ ନମ୍ବର ଶ୍ଳୋକରେ କୁହାଯାଉଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଭାଗବତରେ ଭଗବାନଙ୍କ ଲୀଳା, ବହୁତ ଆନନ୍ଦରେ ମଗ୍ନ ହୋଇକି କଥା ଲୀଳାକୁ ସବୁ ବର୍ଣ୍ଣନା କରୁଛନ୍ତି। ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ପାନ କରୁଛନ୍ତି, କୁହାଯାଏ ନାହିଁ ପରୀକ୍ଷିତ ମହାରାଜ ଶ୍ରବଣ କରୁଥିଲେ ବୋଲି, କାରଣ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି, 7 ଦିନ 7 ରାତି କଥା ଶୁଣୁଛନ୍ତି। ଏ 4-5 ଦିନ ହୋଇଗଲାଣି ସେତେବେଳକୁ, ତେଣୁ ସେ କହୁଛନ୍ତି ମୁଁ ଏ ଲୀଳାକୁ ଆପଣ ମୁଖରୁ ଯେଉଁ କଥା ଅମୃତ ବାହାରୁଛି ଏଇଟାକୁ ମୁଁ ପାନ କରୁଛି। ପିବନ୍ତମ ତ ମୁଖାମ୍ବୁଜମ ଚ୍ୟୁତମ ହରି କଥା ଅମୃତମ, ଇଏ ହେଉଛି ଅମୃତ। ଭୌତିକ ଜଗତରେ ସବୁକିଛି ମୃତ, ସବୁକିଛି ନଷ୍ଟ ହୋଇଯିବ, କିନ୍ତୁ ଇଏ ହେଉଛି ଅମୃତ, ଇଏ ଆମକୁ ମୃତ୍ୟୁ ସାଗରରୁ ପାର କରିଦେବ, ଏ ଅମୃତ। ତେଣୁ ଇଏ ସୁଖଦେବ ଗୋସ୍ୱାମୀ ଇଥଂ ଭଗବତୋ ଗୋପ୍ୟଃ ଶ୍ରୁତ୍ୱା ବାଚଃ ସୁପେଷଃ ଜହୁ ବିରହଜନ୍ତାପଂ ତଦଙ୍ଗୋପତିତାଶିଷଃ। ତେଣୁ ଏଇଭଳି ଭାବରେ ଇଥଂ ଏଇଭଳି ଭାବରେ ଭଗବତୋ ଗୋପ୍ୟଃ ଭଗବାନ ସେ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସବୁକିଛି ଶକ୍ତି ତାଙ୍କ ପାଖରେ ରହିଛି, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ସେଇ ଭଗବତ ଗୋପ୍ୟ ଗୋପୀ ଭଗବାନଙ୍କଠାରୁ ଗୋପୀମାନେ ଶ୍ରବଣ କଲାପରେ ତାଙ୍କର ମନରେ ଯେଉଁ ସନ୍ଦେହ ଥିଲା, ବହୁତ ମନ ଦୁଃଖ ଥିଲା, କ'ଣ ପ୍ରେମ କୋପ କରିଥିଲେ ସେମାନେ, କାହିଁକି ଭଗବାନ ଚାଲିଗଲେ, କୃଷ୍ଣ କାହିଁକି ଚାଲିଗଲେ, ଏସବୁ କଥା ସେ ପ୍ରଶ୍ନ ପଚାରିଥିଲେ। ସେ ପ୍ରଶ୍ନର ଉତ୍ତରରେ ସେମାନେ ଖୁବ୍ ଆନନ୍ଦିତ ହୋଇଗଲେ, ତାଙ୍କର ମନର ସନ୍ଦେହ ଚାଲିଗଲା। ତେଣୁ ଶ୍ରୁତ୍ୱା ବାଚଃ ସୁପେଷଃ, ଭଗବାନଙ୍କର କଥା ଆଉ କ'ଣ କହିବା, ଭଗବାନ ସବୁ ଗୁଣରେ କେଉଁଠି ସ୍ଥିତିରେ ତାଙ୍କର କମି ନାହିଁ, ସୁନ୍ଦର ତାଙ୍କର ସ୍ୱର ରହିଛି, ସବୁକିଛି ଜ୍ଞାନ ରହିଛି, ଏବଂ କେମିତି ପ୍ରସ୍ତୁତ କରିବା ପାଇଁ କଥାକୁ କେମିତି ପ୍ରସ୍ତୁତ କରିବାକୁ ପଡ଼ିବ ସେଇଥିରେ ମଧ୍ୟ ସେ ଆଣନ୍ତି, ସବୁକିଛି ସେ ଜାଣନ୍ତି। ହଁ, କଥା କହିବାରେ ବିଭିନ୍ନ ପ୍ରକାର ରହିଛି, ଢଙ୍ଗ ରହିଛି। ଯେତେବେଳେ ଭଗବତ ଗୀତାରେ କହୁଛନ୍ତି, ସଞ୍ଜୟ କହୁଛନ୍ତି, ଭଗବାନଙ୍କ କଥା ଶୁଣିକିରି ସେ ଦୁଇଥର କହିଲେ ମୁଁ ବହୁତ ଆନନ୍ଦିତ ହୋଇଯାଉଛି, ଦୁଇଥର ଲାଷ୍ଟକୁ କହିଲି ସେଇଟା ଥି ବାସୁଦେବସ୍ୟ, ଏସବୁ ଶୁଣି କ'ଣ ଇଏ ବହୁତ ଆନନ୍ଦିତ ମୁଁ ସବୁ ଏ ଦୁଇଟି ଶ୍ଳୋକ କହିଛନ୍ତି। ସେଇଟା ଭଗବାନଙ୍କ କଥା ମଧୁର ହେ ଗିରା, ବହୁତ ମଧୁର ବଚନ ଭଗବାନଙ୍କର, ଏବଂ ଭଗବାନଙ୍କ ବଚନକୁ ଅନ୍ୟମାନ କଥା କ'ଣ କହିବା, ଏବଂ ଭଗବାନଙ୍କ ସେ ଜ୍ଞାନ ଶକ୍ତିର ଅବତାର ସନାତନ 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 ସନନ୍ତ କୁମାର ଚାରି କୁମାର ମଧ୍ୟ ବୁଝିପାରୁନଥିଲେ। ତୃତୀୟ ସ୍କନ୍ଧରେ ଭଗବାନ ଯେଉଁ ଶୁକ୍ରଦେବଙ୍କର ବରାହଦେବଙ୍କ ଆବିର୍ଭାବ ଉପଲକ୍ଷେ ଭଗବାନ ଯେଉଁ ସବୁ କଥା କହିଥିଲେ ସେଥିରେ ସବୁ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର ସେ ମଧ୍ୟ ବୁଝିପାରିଲେ ନାହିଁ ଭଗବାନ କଥାକୁ, କିଏ ବୁଝିବ ଭଗବାନ କଥା। ତେଣୁ ଯାହା ହେଉ ଗୋପୀମାନେ ଏଇଭଳି ଭାବରେ ଶୁଣି ସୁପେଷଳା, ସୁପେଷଳାର ଅର୍ଥ ହେଉଛି ଅତି ମନୋହରା, श्री श्री सीताराम हनुमान जी की अति मनोहर मन को आहरण कर भगवान कथा शुणवे जो भगवान कहले भगवद गीतार ज्ञान दे अर्जुन प्रथम तर ठिया शक्ति नाला शक्ति ना गांडी उपर धारण कर गांडी हाथी खुच पड़ा कि भगवान ये भाव कथा कहले शुणला भगवान कहले ना तुम युद्ध कर अर्जुन ठिया पड़े कह प्रभु कर सी वचन तब आपण वचन को कार्यकारी करी यही भगवान कौन न करे कथार अमृत रही तेणु सुपेशा कहले अति मनोहरा अत्यंत मन को हरण कर भगवान कथा अति मनोहरा एवं जरु विरजन तापम भगवान विरह जो ताप हृदय शरीर जात होता मन जात होता से ताप चलीगला जरु जहु विरजन तापम तदंगो पचिताशिष भगवान अंगस्पर्श करी तंगस्पर्शादिना उपचिता पूर्ण आशिष काम जाता पूर्ण काम हो गले कामना से पूर्ण हो गला भगवान उपस्थित भगवान जो भाई भाव शरीर मध्यम बपु संग जो मैंने करुले से मैंने जो आनंदित होते से बाणी संगे आम आनंदित हो पार भगवान से हूँ अद्वैत तत्व आम कत कौले भगवान कही वैकुंठ न थाए जोगी मान हृदय न थाए मोर भक्त मैंने जो गान करते थाए ये भगवान का तो भागवत भगवान अभिन्न कृष्ण भक्ति रस स्वरूप श्री भागवत भगवान ये श्लोक माध्यम भगवान रही भगवान में कौन ये भागवत रही शास्त्र ये जो श्लोक सब रही ये हूँ भगवान का श्री अंग एवं दशम स्कंद हूँ भगवान को मुख मुख पद्मर दर्शन पाऊँ सानिधि सानिध्य प्राप्त होचे भगवान कथा मध्यम तेणु यही भाव में तदंगोपचिता आशीष आशीष तक समस्त कामना पूर्ण हो गला भगवान विरह जो ताप दग्धीभूत होते भगवान प्राप्त होलीगले आनंद आसीगला भगवत एवं वा विशेषण भगवान से सबकि शक्ति रही भगवान गोपी मान संग कर आनंदित होते गोपी मान भगवान संग कर आनंदित होते भक्त एवं भगवान भाव आदान प्रदान हुए तेणु प्रश्नोत्तर समाप्त समाप्त हो गला मान शांतिया मान चलीगला शांत हो गला तदा आलिंगन चुंबना दिवा विलासा आसन इति द्योतिकम तेणु भगवान वर्तमान आसन पुणे आरंभ हम सेकंड टाइम आरंभ हे कहुची ये ब्रह्मा गोटे रात्रि बीतीगला से गोटे रात्रि रे ये जो आम पृथ्वी पृष्ठ गोटे रात्रि ब्रह्मा गोटे दिन हूँ आम 1000 दिव्य युग ताको आम हिसाब कर देखा 432 कोटी वर्ष तेणु से गोटे रात्रि 432 कोटी वर्ष मिसी जाइला रात्रि ये आम बुझीपर ना पर कहटा ये अध्याय आसो से कथा तेणु यही भाव में तत्रारवत गोविंदो रास क्रीड़ा मनोव्रते ही स्त्री रत्नैरन्वित प्रीते अन्योन्या बद्धभावी वर्तमान रास नृत्य आरंभ है तत्र आरवत गोविंदो प्रथम श्लोक कह भगवान द्वितीय श्लोक कह गोविंदो भगवान हो गोविंद गोविंद कहले अनेक अर्थ रही मुख्य अर्थ हूँ गोविंदर गो अर्थ हूँ गाभी गो अर्थ हूँ इंद्रिय इंद्रिय मान गाभी मान को आनंद प्रदान कर गोविंद पुरंदर नाम रखे देवश्री गोविंद भगवान जितेबले गोवर्धन धारण कले भगवान के नाम है गोविंद इंद्र स्वयं से नाम रखिले अभिषेक कर नाम रखिले गोविंद एवं जो आसिक सुरभि गाभी सी मत से नाम रखिले गोविंद तेनालीर नाम है गोविंद ये 7 वर्ष लीला अष्टम वर्ष लीला अष्टम वर्ष कार्तिक मास शुक्लपक्ष तृतीया नवमी ये जो 7 दिन भगवान गोवर्धन धारण करते पर दिन दशमी तिथि गोविंद को अभिषेक होता ତେଣୁ ସେଇଦିନଠାରୁ ତାଙ୍କ ନାମ ହେଲା ଗୋବିନ୍ଦ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ତେଣୁ ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ ଗୋବିନ୍ଦ କହିଲେ ଗୋପୀମାନଙ୍କର ସେହିଭଳି ଭାବରେ ଆନନ୍ଦ ଆସୁଛି, ତେଣୁ ଗୋପୀମାନଙ୍କ ଭାବକୁ ନେଇ ସୁଖଦେବ ଗୋସ୍ୱାମୀ ଏ ଶବ୍ଦଟି ବ୍ୟବହାର କରିଛନ୍ତି। ଭଗବାନଙ୍କ ସହ ଯୁକ୍ତ ହେଇଛନ୍ତି, କେତେ ଆନନ୍ଦ ସେମାନେ ନ ହେଉଥିବେ, ତାଙ୍କ କଥା ଶୁଣିକି ଜଣେ ଆନନ୍ଦିତ ହେଇଯାଉଛି, ତାଙ୍କ କଥା କହିକି ଜଣେ ଆନନ୍ଦିତ ହେଉଛନ୍ତି, ଏ ଭଗବାନଙ୍କ ସହିତ ଯେଉଁମାନେ ରହୁଛନ୍ତି ତାଙ୍କ କଥା କ'ଣ କହିବା, କେତେ ତାଙ୍କର ଆନନ୍ଦ ନେଉଛି, ଦିବ୍ୟ ଆନନ୍ଦ। ଏବଂ ଏ ଆନନ୍ଦ ଶେଷ ହେବ ନାହିଁ, ଏ ଆନନ୍ଦ ବଢ଼ି ବଢ଼ିକା ଯିବ, ଆନନ୍ଦାମୃତି ବର୍ଦ୍ଧନମ। ତେଣୁ ତତ୍ରାରଭତ ଗୋବିନ୍ଦ ରାସ କ୍ରୀଡ଼ା ମନୁପ୍ରତେଇ, ଏ ରାସ କ୍ରୀଡ଼ା ବର୍ତ୍ତମାନ ଚାଲିବ ମନୁପ୍ରତେଇ, ଭଗବାନଙ୍କର ଇଚ୍ଛା ଅନୁସାରେ। ସୁନ୍ଦର କଥା, ଆମର ସେସବୁ ଯୋଗ୍ୟତା ନାହିଁ ସେସବୁ ବୁଝିବା ପାଇଁ, କିଭଳି ଭାବେ ନୃତ୍ୟ ହେବ, ସେସବୁ ସ୍ୱର ତାଳ ଇତ୍ୟାଦି ସବୁ ରହିଛି, କେତେ କ'ଣ ସବୁ କଥା ରହିଛି, ସେସବୁ ଆରମ୍ଭ ହେବ। ତତ୍ରାରଭତ ଗୋବିନ୍ଦ ରାସ କ୍ରୀଡ଼ା ମନୁପ୍ରତେଇ, ଏମିତିକି ଦେବତାମାନେ ଯଦିଓ ଦେଖୁଥିଲେ କିନ୍ତୁ ପୂର୍ଣ୍ଣ ଭାବରେ ସେ ଦେଖିପାରୁନଥିଲେ, ଏସବୁ କଥା ବହୁତ ଗଭୀର ତତ୍ତ୍ୱ ରହିଛି ତା ଭିତରେ। ସେ କୁହାଯିବ ସବୁ ଆକାଶରେ ସବୁ ଛାଇ ହେଇଗଲା, ବିମାନ ସବୁ ଛାଇ ହେଇଗଲା, ସେ ଦେବତାମାନେ ଦର୍ଶନ କଲେ, କିନ୍ତୁ ସେ ଦର୍ଶନ କଲେ ଯେ ପୂର୍ଣ୍ଣ ଭାବରେ ଦର୍ଶନ କଲେନି, କିଛି ଆଂଶିକ ଭଗବାନ ଯେତିକି ଚାହିଁଲେ ସେମାନେ ସେତିକି ଦେଖିଲେ, ସବୁ ଦେଖିପାରିଲେ ନାହିଁ, ଦେଖିବା ପାଇଁ ସମସ୍ତଙ୍କ ଯୋଗ୍ୟତା ନାହିଁ ସେସବୁ। ସ୍ତ୍ରୀ ରତ୍ନେଇ ଅନ୍ୱିତ ପ୍ରୀତେଇ, ସ୍ତ୍ରୀ ରତ୍ନୀ ବୋଲି କୁହାଯାଉଛି, ଯଦିଓ ଏମାନେ ତାଙ୍କ ସହିତ ବିବାହ କରିନାହାନ୍ତି, କିନ୍ତୁ ଏ ହେଉଛି ଭଗବାନଙ୍କ ସେମାନଙ୍କୁ ନିତ୍ୟ ପତ୍ନୀ, ଗୋଲକ ଧାମରୁ ସେମାନେ ଆସିଛନ୍ତି, ଏ ପରକୀୟା ଭାବକୁ ଆସ୍ୱାଦନ କରିବା ପାଇଁ ଆସିଛନ୍ତି, କିନ୍ତୁ ପ୍ରକୃତି ତାଙ୍କର ସେମାନେ ଆନନ୍ଦ ଚିନ୍ମୟ ରସା ପ୍ରତିଭା ବି ତା ବି ତାଙ୍କର ଶକ୍ତି, ସେମାନେ ରାଧାରାଣୀଙ୍କର ବିସ୍ତାର ଏମାନେ ସବୁ। ତେଣୁ ସ୍ତ୍ରୀ ରତ୍ନେଇ ଅନ୍ୱିତ ପ୍ରୀତେଇ, ବହୁତ ପ୍ରୀତ ହେଇଗଲେ, ଆନନ୍ଦିତ ହେଇଗଲେ ସେମାନେ ସମସ୍ତେ, ଅନ୍ୟନ୍ୟା ବଦ୍ଧଭାବ ବି, ଆଲିଙ୍ଗନ ଇତ୍ୟାଦି କରିକି, ଆଲିଙ୍ଗନ ଚୁମ୍ବନ ଇତ୍ୟାଦି କରି ସେହିଭଳି ଭାବରେ ତାଙ୍କର ଏଇ ରାସଲୀଳା ଆରମ୍ଭ ହେଲା। ନୃତ୍ୟ ଗୀତ ଚୁମ୍ବନାଦି ଚୁମ୍ବନା ଆଲିଙ୍ଗନାଦି ନା ରସାନାଂ ସମୂହ ରାସ, ରାସ ରଥ ହେଉଛି ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ନୃତ୍ୟ ଗୀତ ଚୁମ୍ବନ ଆଲିଙ୍ଗନା ଆଦିନାମ, ଆଦିନାମ ହେଲେ ଆହୁରି ବହୁତ କଥା ରହିଛି, ଏଇସବୁ ଯେଉଁ ରସ ରହିଛି ଏ ରସର ସମୂହକୁ ରାସ ବୋଲି କୁହାଯାଏ, ରାସର ରାସର ଅର୍ଥ ହେଉଛି ଏଇଟା। ନୃତ୍ୟ ଗୀତ ଚୁମ୍ବନ ଆଲିଙ୍ଗନା ଆଦିନାମ ରସାନାମ ସମୂହ ରାସ, ତେଣୁ ରାସ ଲୀଳା ପୁଣି ଆରମ୍ଭ ହେଲା। ତନ୍ମୟୀ ଯାହା କ୍ରୀଡ଼ା ତାଙ୍କ ଅନୁବ୍ରତେଇ, ଭଗବାନ ସମସ୍ତଙ୍କ ବର୍ତ୍ତମାନ ଆନନ୍ଦରେ ଏଇ ମିଳନ, ମିଳନର ସ୍ୱାଦ ସେମାନେ ପ୍ରାପ୍ତ ହେଉଛନ୍ତି, ମିଳନର ଆନନ୍ଦ ପ୍ରାପ୍ତ ହେଉଛନ୍ତି ଅନୁବ୍ରତେଇ। ଯେଉଁ ବିରହ ହେଇଯାଇଥିଲା, ବିରହଟା ସେମାନେ ଚାହୁଁନଥିଲେ, କିନ୍ତୁ ଭଗବାନ ବିରହ ଦେଇଥିଲେ ତାଙ୍କୁ, ବର୍ତ୍ତମାନ ମିଳନ ପ୍ରଦାନ କଲେ। ତଦାନୀ ପରସ୍ପର ଐକ୍ୟମତ୍ୟେନ ସ୍ୱାନୁକୂଳେଇ, ଅନୁକୂଳ ଭାବରେ ବର୍ତ୍ତମାନ ରାସ ନୃତ୍ୟ ଚାଲିଛନ୍ତି। ଆମର ସମୟ ହେଇଗଲା, ଖାଲି ତୃତୀୟ ଶ୍ଳୋକ ପାଠ କରି ଆମେ କଥା ବିଶ୍ରାମ ଦେବା, ଆସନ୍ତାକାଲି ଏଇଟା କହିବା। ଏ ରାସୋତ୍ସବ ଯେଉଁ ଆରମ୍ଭ ହେଉଛି କିଭଳି ଭାବରେ, ରାସୋତ୍ସବ ସମ୍ପ୍ରଭୃତ ଗୋପୀ ମଣ୍ଡଳ ମଣ୍ଡିତ ଯୋଗେଶ୍ୱରେଣ କୃଷ୍ଣେନ ତାସାଂ ମଧ୍ୟେ ଦ୍ୱୟ ଦ୍ୱୟ ପ୍ରବିଷ୍ଟେନ ଗୃହୀତାନ କଣ୍ଠେ ସୋ ନିକଟଂ ସ୍ତ୍ରିୟ ଜଂ ମନ୍ୟେ ରଣଭସ୍ତା ବିମାନ ସଦସାଙ୍କୁଳମ ଦିବୌକସାଂ ସଦାରଣା ମୌତ୍ସୁକ୍ୟା ବହୁଦାତ୍ମନା। ଶହଶହ ବିମାନ ଆସି ପହଞ୍ଚିଗଲା ଆକାଶରେ, ଏବଂ ଭଗବାନ ରାସରୁ ଚାଲିଛନ୍ତି। ତେଣୁ ଏଇ ରାସରୁ ଚାଲିଥିବା ସମୟରେ ଆମେ କଥାକୁ ବିଶ୍ରାମ ଦେବା, ଆସନ୍ତାକାଲି ଆଲୋଚନା କରିବା। ଜୟ ଶ୍ରୀମଦ୍ ଭାଗବତମ୍ ଗୀ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ ଗୀ, ଜୟ ଶ୍ରୀ ଗୁରୁଦେବ କି, ଗୌରବ କୁନ୍ଦ କି।